ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଭାରତର ଯୁବପିଢ଼ି କୃଷିକୁ ଏକ ଆଧୁନିକ ସୁଯୋଗ ଭାବେ ଗ୍ରହଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ 9 କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ 18,000 କୋଟି ଟଙ୍କାର ସହାୟତା ପ୍ରଦାନ। ଏନ୍ଡିଏ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ଆସନ୍ତାକାଲି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର। ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଶ୍ରୀଜୀଉମାନଙ୍କ ଦେବ ଦୀପାବଳି ଉତ୍ସବ ଏବଂ ରଣଜୀ ଟ୍ରଫି କ୍ରିକେଟ୍ ମ୍ୟାଚ୍ରେ ନାଗାଲାଣ୍ଡକୁ 299 ରନ୍ରେ ପରାସ୍ତ କଲା ଓଡ଼ିଶା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ଭାରତର ଯୁବପିଢ଼ି କୃଷିକୁ ଏକ ଆଧୁନିକ ସୁଯୋଗ ଭାବେ ଗ୍ରହଣ କରୁଛନ୍ତି ଯାହା ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ତାମିଲନାଡୁର କୋଏମ୍ବାଟୁଠାରେ ଆଜି ପିଏମ୍ କିଷାନ ସମ୍ମାନନିଧି ଯୋଜନାର 21ତମ କିସ୍ତି ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଜୈବିକ କୃଷିର ଏକ କେନ୍ଦ୍ରସ୍ଥଳୀ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ଗୋଟିଏ ଋତୁ ପାଇଁ 1 ଏକର ଜମିରେ ଜୈବିକ ଚାଷ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
एक फ्यूचरिस्टिक एग्रीकल्चर इकोसिस्टम बनाने के लिए हम सभी को एक साथ मिलकर काम करना होगा। मैं देश भर के मेरे किसान भाई बहनों को कहूंगा, आप एक सीजन में 1 एकड़ भूमि पर नेचुरल फार्मिंग करके देखें, वहां से जो नतीजे मिलेंगे उनके आधार पर आगे बढ़े।
ପ୍ରଧାନମନ୍ତ୍ରୀ କହିଛନ୍ତି, 9 କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,000 କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି। ଗତ 11 ବର୍ଷରେ କୃଷି କ୍ଷେତ୍ରରେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ରପ୍ତାନୀକୁ ଦ୍ୱିଗୁଣିତ କରିବା ସହ ସରକାର କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀମାନଙ୍କୁ ମିଳିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର କୃଷି ଭବନରେ ପିଏମ୍ କିଷାନ ସମ୍ମାନନିଧି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକମାନଙ୍କୁ ଉଚିତ ସମୟରେ ବିହନ, ସାର, କୀଟନାଶକ ଆଦି କ୍ରୟ କରିବା ପାଇଁ କେନ୍ଦ୍ର ସରକାର 3ଟି କିସ୍ତିରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଆଜି ରାଜ୍ୟର 34,12,000 କୃଷକଙ୍କୁ 2,000 ଟଙ୍କା ଲେଖାଏଁ ଦିଆଯାଇଛି। ଶ୍ରୀ ମାଝି କହିଛନ୍ତି, ସିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଏହି ଯୋଜନାରେ 2024-25 ଶିକ୍ଷାବର୍ଷରେ 13,000 ଛାତ୍ରଛାତ୍ରୀଙ୍କୁ 53,67,00,000 ଟଙ୍କାର ବୃତ୍ତି ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଇସ୍କାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଆଜି ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ରାଉରକେଲା ଇସ୍କାତ କାରଖାନାର ସମ୍ପ୍ରସାରଣ ଉତ୍ପାଦନ ବୃଦ୍ଧି ନେଇ ଆଲୋଚନା କରିଛନ୍ତି। ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସୁରୁଖୁରୁରେ କରିବା ନିମନ୍ତେ ଆଲୋଚନା ହୋଇଛି। ରାଉରକେଲା ଇସ୍କାତ କାରଖାନାର ସମ୍ପ୍ରସାରଣ ଦ୍ୱାରା ରାଜ୍ୟର ଆର୍ଥିକ ବିକାଶ ହେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାରଖାନାର ବାର୍ଷିକ କ୍ଷମତା 4.5 ମିଲିୟନ୍ ଟନ୍ରୁ 9.5 ମିଲିୟନ୍ ଟନ୍କୁ ସମ୍ପ୍ରସାରଣ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏଥିସହ ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି। ଆସନ୍ତା 4 ମାସ ମଧ୍ୟରେ ବିମାନ ବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ କହିଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ 2ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମ୍ମିଳନୀ ଆଜି ଉଦ୍ଯାପିତ ହେଉଛି। ଦ୍ୱିତୀୟ ଦିନର ଆଜି ପ୍ରଥମ ଅଧିବେଶନରେ ରାଜ୍ୟ ଆଇନ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ସହରର ଉନ୍ନତି ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ ବୋଲି କହିଛନ୍ତି। ଆଗାମୀ 50ରୁ ଉର୍ଦ୍ଧ୍ୱ ବର୍ଷକୁ ଦୃଷ୍ଟି ରଖି ସହରର ଯୋଜନାବଦ୍ଧ ନକ୍ସା ପ୍ରସ୍ତୁତ କରିବାକୁ ଶ୍ରୀ ହରିଚନ୍ଦନ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ପୂରଣ କରିବା ଲାଗି ବ୍ୟାପକ ସହରୀକରଣର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଲୋକପାତ କରିଛନ୍ତି। ମନ୍ତ୍ରୀ ଡକ୍ଟର ମହାପାତ୍ର ବସ୍ତି ବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପ୍ରାଥମିକତା ରହିଛି ବୋଲି କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜନତା ଦଳ ସଂଯୁକ୍ତ ଜେଡିୟୁ ମୁଖ୍ୟ ନୀତିଶ କୁମାର ବିହାରର ଏନ୍ଡିଏ ସଂସଦୀୟ ଦଳ ନେତା ଭାବେ ଆଜି ନିର୍ବାଚିତ ହୋଇଛନ୍ତି। ପାଟନାଠାରେ ଏନ୍ଡିଏର ଅଂଶୀଦାର ଦଳଗୁଡ଼ିକର ନବନିର୍ବାଚିତ ବିଧାୟକଙ୍କର ଯୁଗ୍ମ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ପୂର୍ବରୁ ଆଜି ବିଜେପି ନେତା ସମ୍ରାଟ ଚୌଧୁରୀଙ୍କୁ ସଂସଦୀୟ ଦଳର ନେତା ଏବଂ ବିଜୟ ସିହ୍ନାଙ୍କୁ ଉପନେତା ରୂପେ ନିର୍ବାଚିତ କରାଯାଇସାରିଛି। ଆସନ୍ତାକାଲି ନୀତିଶ କୁମାର ଦଶମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପାଟନାର ଐତିହାସିକ ଗାନ୍ଧି ମଇଦାନଠାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ଧରି ମହାପ୍ରଭୁଙ୍କର ଦେବ ଦୀପାବଳି ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହ ଦୀପଦାନ କରିବାର ପରମ୍ପରା ରହିଛି। ଏହି ତିନିଦିନ ଶ୍ରୀଜୀଉମାନେ ଶ୍ରାଦ୍ଧ ବେଶରେ ସଜିତ ହେବା ସହ ଅଦିତି ଓ କଶ୍ୟପ, ତ୍ରେତୟାର କୌଶଲ୍ୟ ଓ ଦଶରଥ, ଦ୍ୱାପର ଯୁଗର ଦେବକୀ ଓ ବସୁଦେବ ଏବଂ ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିବାର ପରମ୍ପରା ରହିଛି। ଉନ୍ନତ ସ୍ୱାସ୍ଥ୍ୟ ଓ ସୁସ୍ଥ ସମାଜ ପାଇଁ ଶୌଚାଳୟର ଆବଶ୍ୟକତା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଉଛି। ଜନସାଧାରଣଙ୍କ ମଧ୍ୟରେ ପରିମଳ ସଂକଟର ମୁକାବିଲା ଏବଂ ସମସ୍ତଙ୍କୁ ଶୌଚାଳୟ ଉପଲବ୍ଧ କରାଇବା ଲାଗି 2001 ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପରିବର୍ତ୍ତନଶୀଳ ବିଶ୍ୱରେ ପରିମଳ ଶୌଚାଳୟର ସବୁବେଳେ ରହିବ ଆବଶ୍ୟକତାର ବାର୍ତ୍ତା ନେଇ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଉଛି। ଏ ସମ୍ପର୍କରେ ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ଆକାଶବାଣୀ କହିଛନ୍ତି,
ସମଗ୍ର ଦେଶରେ ପାଖାପାଖି ପ୍ରାୟ 10 crore ସଂଖ୍ୟାର ଶୌଚାଳୟ ନିର୍ମାଣ କରାଯାଇଛି ଏବଂ କୁହାଯାଉଛି ଯେ 6 lakh ଗ୍ରାମକୁ ଆମେ ମଳମୁକ୍ତ ଭାବରେ ବର୍ତ୍ତମାନ ସୁଦ୍ଧା ଡିକ୍ଲେୟାର କରାଯାଇଛି। ଏ ସୂଚନା ପ୍ରଦାନ କରୁଛି ଯେ ଲୋକମାନଙ୍କ ଭିତରେ ଯଥେଷ୍ଟ ସଚେତନତା ବୃଦ୍ଧି ପାଇଛି। ଘର ଭିତରର ପରିବେଶ ଏବଂ ବାହାରର ପରିବେଶ କିଭଳି ପ୍ରଦୂଷଣ ମୁକ୍ତ ରହିବ, ସ୍ୱଚ୍ଛ ରହିବ, ସବୁଜ ରହିବ, ସେଥିପାଇଁ ଯାହାଦ୍ୱାରା ଆଗାମୀ ଦିନରେ ବିଭିନ୍ନ ପ୍ରକାର ରୋଗ ଆକ୍ରମଣରୁ ଲୋକମାନେ ମୁକ୍ତ ହୋଇପାରିବେ ଏବଂ ଗୋଟେ ସୁନ୍ଦର ଜୀବନଯାପନ କରିବାର ଅବସର ସୃଷ୍ଟି ହେବ।
କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଶୌଚାଳୟ ଆମ ଭବିଷ୍ୟତ ବାର୍ତ୍ତା ନେଇ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଛି। ଜିଲ୍ଲାରେ ଆସନ୍ତା 10 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା କଲେଜ ପଡ଼ିଆଠାରେ ଜିଲ୍ଲା ପ୍ରଶାସନ ଏବଂ ମୋ ଯୁବ ଭାରତ ସହ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। କେନ୍ଦୁଝରର ନାରଣପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ ସମୂହ ପକ୍ଷରୁ ଦୁଇଦିନିଆ ଜିଲ୍ଲାସ୍ତରୀୟ ସର୍ଗିଫୁଲ ଓ ବିଜ୍ଞାନମେଳା 2025 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶିବଶଙ୍କର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କଠାରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସର୍ଗିଫୁଲ ଉତ୍ସବ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ସଭାଗୃହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସ୍ୱଚ୍ଛ ସଲୀଳା ମହାପାତ୍ରଙ୍କ ସଭାପତିତ୍ୱରେ ଦୁଇଦିନିଆ ରାଜ୍ୟସ୍ତରୀୟ ପାଠଚକ୍ର ଉଦ୍ଘାଟିତ ହୋଇଯାଇଛି। ପିଏମ୍ ଉଷା ସହଯୋଗ ଉଦ୍ଭିଦ ପ୍ରାଣୀ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଅଶୋକ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଆଗାମୀ ପିଢ଼ି ପାଇଁ ଜୈବ ବିବିଧତା ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ମତପ୍ରକାଶ କରିଥିଲେ। ଗୋଆରେ ଆସନ୍ତାକାଲିଠାରୁ 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ IFFI 2025 ଆରମ୍ଭ ହେବ। ଭାରତର ସିନେମା ଐତିହ୍ୟକୁ ପ୍ରଦର୍ଶନ କରୁଥିବା ଐତିହାସିକ ପରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହି ମହୋତ୍ସବର ଶୁଭାରମ୍ଭ ହେବ। 80ରୁ ଅଧିକ ଦେଶର ପ୍ରତିନିଧି, ଚଳଚ୍ଚିତ୍ର ନିର୍ମାତା ଏଥିରେ ଅଂଶଗ୍ରହଣ କରିବା ସହ 270ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ଆସନ୍ତା 28 ପର୍ଯ୍ୟନ୍ତ ପଞ୍ଜିମ୍ଠାରେ 8 ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ। ଭୁବନେଶ୍ୱରର କିଟ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ରଞ୍ଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ଏ କ୍ରିକେଟ୍ ମ୍ୟାଚ୍ରେ ଆଜି ନାଗାଲାଣ୍ଡକୁ 299 ପରାସ୍ତ କରି ଓଡ଼ିଶା ବିଜୟ ହୋଇଛି। ଓଡ଼ିଶା ପ୍ରଥମ ଇନିଂସରେ ବ୍ୟାଟିଂ କରି 275 ରନ୍ କରିଥିବାବେଳେ ନାଗାଲାଣ୍ଡ 161 ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଓଡ଼ିଶା 5 ବିନିମୟରେ 350 ରନ୍ କରି ପାଳି ସମାପ୍ତ ଘୋଷଣା କରିଥିଲା। ନାଗାଲାଣ୍ଡ ଦଳ 165 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। 5 ବିଶିଷ୍ଟ ସିରିଜ୍ରୁ ଓଡ଼ିଶା 7 ହାସଲ କରି ଷଷ୍ଠ ସ୍ଥାନ ଅଧିକାର କରିଛି। ଭାରତର ଯୁବପିଢ଼ି କୃଷିକୁ ଏକ ଆଧୁନିକ ସୁଯୋଗ ଭାବେ ଗ୍ରହଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ 9 crore ଉର୍ଦ୍ଧ୍ୱ ଚାଷୀଙ୍କୁ 18,000 crore ଟଙ୍କାର ସହାୟତା ପ୍ରଦାନ। ଏନ୍ଡିଏ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ଆସନ୍ତାକାଲି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର। ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଶ୍ରୀଜୀଉମାନଙ୍କ ଦେବ ଦୀପାବଳି ଉତ୍ସବ ଏବଂ ରଣଜୀ ଟ୍ରଫି କ୍ରିକେଟ୍ ମ୍ୟାଚ୍ରେ ନାଗାଲାଣ୍ଡକୁ 299 ରନ୍ରେ ପରାସ୍ତ କଲା ଓଡ଼ିଶା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।